ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ସ୍ମିତା ଆପଣମାନଙ୍କୁ ଇନ୍ଦ୍ରଧନୁଷକୁ ସ୍ୱାଗତ ଜଣାଉଛି। ଚାଲନ୍ତୁ ଆଜି ଜାଣିବା ଆଉ କିଛି ଇଣ୍ଟରେଷ୍ଟିଂ ଫ୍ୟାକ୍ଟ ବିଷୟରେ। ନମ୍ବର ୱାନ୍, ଭାରତରେ ଏମିତି ଗୋଟିଏ ଗାଁ ଅଛି ଯେଉଁଠି ଲୋକେ ଘରେ କବାଟ ଲଗାଇ ନଥାନ୍ତି। ସେ ଗାଁର ନାଁ ହେଉଛି ଶନି ସିଙ୍ଗନାପୁର। ସେଠିକାର ଲୋକମାନେ ବିଶ୍ୱାସ କରନ୍ତି ଯିଏ ସେଠି ଚୋରି କରିବ ତାକୁ ଭଗବାନ ଶନିଦେବ ଦଣ୍ଡ ଦେବେ। ନମ୍ବର ଟୁ, ଜାଣନ୍ତି କି ଆପଣଙ୍କ ମସ୍ତିଷ୍କ ପ୍ରତି ମିନିଟ୍ରେ ହଜାରଟି ଶବ୍ଦ ପଢ଼ିପାରେ। ନମ୍ବର ଥ୍ରୀ, ଆନ୍ଧ୍ରପ୍ରଦେଶରେ ଥିବା ଲୋପାଖି ମନ୍ଦିରକୁ ହ୍ୟାଙ୍ଗିଙ୍ଗ ପିଲାର ଟେମ୍ପଲ କୁହାଯାଏ, କାରଣ ଏହି ମନ୍ଦିରର ଗୋଟିଏ ସ୍ତମ୍ଭ ଓ ଚଟାଣ ମଝିରେ ସାମାନ୍ୟ ଫାଙ୍କା ସ୍ଥାନ ରହିଛି। ନମ୍ବର ଫୋର୍, ସୁନେଲି ରଙ୍ଗର ବେଙ୍ଗ ବିଷୟରେ କିଛି ଜାଣନ୍ତି କି? ଏହି ବେଙ୍ଗର ଶରୀରରେ ଏତେ ଅଧିକ ବିଷ ଥାଏ, ଏହା ଏକାଥରକେ 10-20 ଜଣ ମଣିଷ ଏବଂ 10,000 ମୂଷା ମାରିବାର କ୍ଷମତା ରଖିପାରେ। ନମ୍ବର ଫାଇଭ୍, ସମସ୍ତଙ୍କର କିଛି ନା କିଛି କଲେକ୍ସନ୍ କରିବାର ନିଶା ଥାଏ, କାହାର ବୁକ୍ ତ କାହାର ୱାଚ୍ ତ କାହାର କଏନ୍ସ। ତ ସେମିତି ଜଣେ ମଣିଷ ଅଛନ୍ତି ଯାହାଙ୍କର କାର୍ କଲେକ୍ସନ୍ କରିବାର ନିଶା। ଆଶ୍ଚର୍ଯ୍ୟ ହେବେ ଜାଣିକି ତାଙ୍କ ପାଖରେ 7,000 ଉର୍ଦ୍ଧ୍ୱ କାର୍ର କଲେକ୍ସନ୍ ରହିଛି। ତାଙ୍କ ନାଁ ହେଉଛି ସୁଲତାନ ହଜନାନ ବୋଲଖିଆ। ନମ୍ବର ସିକ୍ସ, ଦୁନିଆର ସବୁଠାରୁ ରେୟାରେଷ୍ଟ ବ୍ଲଡ୍ ଗ୍ରୁପ୍ ହେଲା RH ନଲ୍। ମାତ୍ର 43 ଜଣଙ୍କଠି ଏହି ବ୍ଲଡ୍ ଗ୍ରୁପ୍ ଦେଖାଯାଏ। ନମ୍ବର ସେଭେନ୍, ଚିତା ହେଉଛି ୱାର୍ଲଡ୍ର ଫାଷ୍ଟେଷ୍ଟ ଲ୍ୟାଣ୍ଡ ଆନିମଲ୍। ସେ ଯେତେବେଳେ ଫୁଲ୍ ସ୍ପିଡ଼୍ରେ ଦୌଡ଼େ ତାହାର ବଡି 80% ଟାଇମ୍ ଏୟାର୍ରେ ରୁହେ, 20% ଟାଇମ୍ ଗ୍ରାଉଣ୍ଡକୁ ଟଚ୍ କରିଥାଏ। ହଉ, ଆଜି ପାଇଁ ଏତିକି ରହୁଛି। ନମସ୍କାର, ବାଏ ବାଏ, ଟେକ୍ କେୟାର।